ఆకాశవాణి సంవాద పొడుచుంటి అమూల్య కుమార్ హుతా. ప్రధానమంత్రి నరేంద్ర మోదీ కహించింది, వికసిత భారతర స్వప్న సెతెబెళె సాకార హెబ జెతెబెళె దేశర ప్రత్యేక రాజ్య జిల్లా ఏబం ప్రత్యేక గాం వికసిత హెబ. ప్రధానమంత్రి స్వనిధి యోజనారే 50 లక్షరు అధిక రాస్తాకడ ఉఠా దొకానికు సహాయతా ప్రదాన కరాయైచి. కేంద్ర స్వాస్థ్యమంత్రి డక్టర్ మన్సుఖ మాండవ్య కహించింది, దేశవ్యాపీ 64,000 అధిక లోక అంగదాన పై శపథ నేచింది. కేంద్ర సూచనా ఓ ప్రసారణ మంత్రి అనురాగ సింగ్ ఠాకూర్ కహించింది, సరకారంకర గరీబ కళ్యాణ యోజన జగు 18,50,00,000 గరీబ లోక దారిద్ర్య సీమారేఖ ఉపరకు ఉఠించింది. ఏబం ఏసియ క్రీడార 10వ దిన సుద్ధా భారతర పదక సంఖ్య 69కు వృద్ధి పైచి. ప్రధానమంత్రి నరేంద్ర మోదీ కహించింది, వికసిత భారతర స్వప్న సెతెబెళె సాకార హెబ జెతెబెళె ప్రత్యేక రాజ్య ప్రత్యేక జిల్లా ఏబం దేశర ప్రత్యేక గాం వికసిత హెబ. ప్రధానమంత్రి ఛత్తీస్గఢ ఆదివాసీ బహుళ బస్తర్ డివిజన్ ముఖ్యాలయ ଜଗଦଲପୁରରେ ଗତକାଲି 27,000 କୋଟି ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ମୋଦି. କହିଛନ୍ତି ଦେଶର ସଂସାଧନ ଉପରେ ଗରିବ ଲୋକମାନଙ୍କର ସର୍ବପ୍ରଥମ ଅଧିକାର ରହିଛି. ଜାତୀୟ ଶ୍ରେଣୀ ନିର୍ବିଶେଷରେ ତାଙ୍କ ସରକାର ଗରିବ କଲ୍ୟାଣ ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି. କଂଗ୍ରେସ ଦଳ ଜାତି ଆଧାରରେ ଦେଶକୁ ଭାଗଭାଗ କରିବା ପାଇଁ ପ୍ରୟାସ ଚଳାଇଛି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିଯୋଗ କରିଛନ୍ତି. ପ୍ରଧାନମନ୍ତ୍ରୀ ବସ୍ତରର ନଗରନାଥଠାରେ ସ୍ଥାପିତ ଏନ୍ଏମ୍ଡିସି ଇସ୍କାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି. 24,000 କୋଟି ମୂଲ୍ୟରେ ନିର୍ମିତ ସେହି ଇସ୍କାତ କାରଖାନାରୁ ଉନ୍ନତମାନର ଇସ୍କାତ ଉତ୍ପାଦିତ ହେବ। ସେହି କାରଖାନା ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ଜଗଦଲପୁରକୁ ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜଗଦଲପୁର ରେଳ ଷ୍ଟେସନର ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ଓ ଅନ୍ତାଗଡ଼ ଏବଂ ତାରକୀ ମଧ୍ୟରେ ନୂଆ ରେଳ ଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହାବ୍ୟତୀତ ଜଗଦଲପୁର ଓ ଦାନ୍ତେୱାଡ଼ା ମଧ୍ୟରେ ରେଳ ଲାଇନ୍ର ଦୋହରୀକରଣକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶ୍ରୀ ମୋଦି ତାରକୀ ଓ ରାୟପୁର ମଧ୍ୟରେ ରେଳ ସେବାର ଶୁଭ ଉଦ୍ଘାଟନ କରିଛନ୍ତି। ଏହିସବୁ ପ୍ରକଳ୍ପଗୁଡ଼ିକ ଆଦିବାସୀ ବହୁଳ ଇଲାକାରେ ରେଳ ଯୋଗାଯୋଗ ବୃଦ୍ଧି କରିବା ସହ ସେହି ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ପଥ ଉନ୍କକ୍ତ କରିବ। ପ୍ରଧାନମନ୍ତ୍ରୀ କାଙ୍କୁରି ଓ ଛତିଶଗଡ଼ ଝାଡ଼ଖଣ୍ଡ ସୀମା ମଧ୍ୟରେ 45 ନମ୍ବର ଜାତୀୟ ରାଜପଥରେ ନିର୍ମିତ ନୂଆ ସଡ଼କକୁ ମଧ୍ୟ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ନିଜାମବାଦରେ ଗତକାଲି 8,000 କୋଟି ବହୁମୁଖୀ ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ମନୋହରାବାଦ ଏବଂ ସିଦ୍ଧିପେଟ୍ ମଧ୍ୟରେ ନୂତନ ରେଳ ଲାଇନ୍କୁ ଉତ୍ସର୍ଗ କରିବା ସହ ଧର୍ମାବାଦ ମନୋହରାବାଦ ଏବଂ ମହବୁବନଗର କର୍ଣ୍ଣୁଲ ରେଳ ଲାଇନ୍ର ବିଦ୍ୟୁତକରଣକୁ ଉଦ୍ଘାଟନ କରିଛନ୍ତି। ସେହିପରି ଏନ୍ଟିପିସି ରାମାଗୁଣ୍ଡମ ତେଲଙ୍ଗାନା ସୁପର ଥର୍ମାଲ ଶକ୍ତି ପ୍ରକଳ୍ପର 800 MW ପ୍ରଥମ ୟୁନିଟ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପରୁ ଉତ୍ପାଦିତ 85% ବିଦ୍ୟୁତ୍ ଶକ୍ତି ରାଜ୍ୟରେ ବ୍ୟବହାର ହେବ ଏବଂ ବଳକା ବିଦ୍ୟୁତ୍ ଉତ୍ତର ଦକ୍ଷିଣ ଗ୍ରୀଡ୍କୁ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ 20 ଜିଲ୍ଲା ମୁଖ୍ୟାଳୟରେ 50 ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ପେଡ଼ାପାଲ୍ଲୀ ପ୍ରକଳ୍ପ ହେଉଛି ଦେଶର ଅତ୍ୟାଧୁନିକ ଶକ୍ତି ପ୍ରକଳ୍ପ ଏବଂ ଖୁବ୍ଶୀଘ୍ର ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। କୌଣସି ଦେଶ ବା ରାଜ୍ୟର ବିକାଶ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ନିର୍ଭର କରେ, କାରଣ ଏହା ବ୍ୟବସାୟ ସୁଗମତା ଓ ଜୀବନ ଧାରଣର ମାନକୁ ସୁଗମତା କ୍ଷେତ୍ରରେ ଆଣିଥାଏ। ତେଲଙ୍ଗାନାର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି। ପିଏମ୍ ସ୍ୱନିଧି ଯୋଜନାରେ 50 ଲକ୍ଷରୁ ଅଧିକ ରାସ୍ତାକଡ଼ ବୁଲା ବିକାଳି ତଥା ଉଠା ଦୋକାନୀକୁ ସହାୟତା ପ୍ରଦାନ କରାଯାଇଛି। ସାରା ଦେଶରେ ସହରାଞ୍ଚଳରେ ରାସ୍ତାକଡ଼ର ବୁଲା ବିକାଳି, ଉଠା ଦୋକାନୀ ଏବଂ ଠେଲା ଲଗାଇ ଛୋଟମୋଟ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଏପର୍ଯ୍ୟନ୍ତ ଏହି ଯୋଜନାରେ 50 ଲକ୍ଷ ଉଠା ଦୋକାନୀକୁ ସହାୟତା ପ୍ରଦାନ କରି ମନ୍ତ୍ରଣାଳୟ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିନା ଗ୍ୟାରେଣ୍ଟିରେ ସେମାନଙ୍କୁ 50,000 ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ 2020 ମସିହା ଜୁନ୍ 1 ତାରିଖରେ ପିଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶବ୍ୟାପୀ 64,000 ଅଧିକ ଲୋକ ଅଙ୍ଗଦାନ କରିବା ପାଇଁ ଶପଥ ନେଇଛନ୍ତି। ସାରା ଦେଶରେ ଗତମାସରେ ଆୟୋଜିତ ହୋଇଥିବା ଆୟୁଷ୍ମାନ ଭବ ଅଭିଯାନରେ ଲୋକମାନେ ଅଙ୍ଗଦାନ ସମ୍ପର୍କିତ ଶପଥ ନେଇଛନ୍ତି। ଗତ 17 ତାରିଖରୁ 2 ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ଅବସରରେ ଏହି ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ମଧ୍ୟ ନିଜେ ଅଙ୍ଗଦାନ କରିବା ପାଇଁ ଏଥିରେ ଶପଥ ନେଇଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଦେଶର ସବୁ ବର୍ଗର ଲୋକ ଏହି ଅଭିଯାନରେ ସାମିଲ ହୋଇଥିବାରୁ ଏହାକୁ ବ୍ୟାପକ ସଫଳତା ମିଳିଛି। ଏହି ଅବସରରେ ପ୍ରାୟ 2,70,000 ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥିଲା। 1,61,00,000 ଅଧିକ ଲୋକ ଏହି ମେଳାକୁ ଯାଇ ସ୍ୱାସ୍ଥ୍ୟ ସୁବିଧା ନେଇଥିଲେ। ଏହି ଅଭିଯାନ ଅଧୀନରେ 64,00,000 ଆୟୁଷ୍ମାନ କାର୍ଡ ଏବଂ 1,00,00,000 ଅଧିକ ଆଭା ପରିଚୟପତ୍ର ସୃଷ୍ଟି କରାଯାଇଥିବା ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆୟୁଷ୍ମାନ ଭବ ଅଭିଯାନ ଅଧୀନରେ 14,157 ରକ୍ତଦାନ ଶିବିରର ଆୟୋଜନ କରାଯାଉଥିଲା, ଯେଉଁଥିରେ ପ୍ରାୟ 2,28,000 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ମେଳାରେ 23,00,000 ଅଧିକ ରୋଗୀ ଓପିଡିରେ ସ୍ୱାସ୍ଥ୍ୟ ପରାମର୍ଶ ନେବା ସହ ଛୋଟରୁ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସାରା ଦେଶରେ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ଏହି ଅଭିଯାନ ଚାଲିଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ବିଜେପି ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ଓ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଟକ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଠାକୁର ଏହା କହିଛନ୍ତି। ସେ କହିଛନ୍ତି ଗତ 9 ବର୍ଷ ମଧ୍ୟରେ 18,50,00,000 ଗରିବ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି, ଯାହା କେନ୍ଦ୍ର ସରକାରଙ୍କର ସବ୍କା ସାଥ୍ ଓ ସବ୍କା ବିକାଶ ଆଭିମୁଖ୍ୟକୁ ସ୍ୱଷ୍ଟ କରୁଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଉଥିବା ଶ୍ରୀ ଠାକୁର କହିଛନ୍ତି। ଭୁବନେଶ୍ୱରସ୍ଥ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ଠାକୁର ଗଣମାଧ୍ୟମ ସହ ଆଲୋଚନା ସମୟରେ କହିଛନ୍ତି 2024 ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ କ୍ଷମତାର ସହ ଓଡ଼ିଶାରେ ନିର୍ବାଚନ ଲଢ଼ିବ ଏବଂ ଉତ୍ସାହଜନକ ସଫଳତା ହାସଲ କରିବ। ବିଗତ ଦିନର ଉପା ସରକାର ତୁଳନାରେ ବର୍ତ୍ତମାନର ଏନ୍ଡିଏ ସରକାର 11 ଗୁଣରୁ ଅଧିକ ଅନୁଦାନ ଓଡ଼ିଶାକୁ ଯୋଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା ଏନ୍ଏଲ୍ଏଫ୍ଟି ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ ଏଟିଟିଏଫ୍ ଓ ତାଙ୍କର ଅନ୍ୟାନ୍ୟ ଶାଖାକୁ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏମାନଙ୍କ ଉପରେ 5 ବର୍ଷ ପାଇଁ କଟକଣା ଲାଗୁ କରାଯାଇଛି। ଦେଶର ଏକତା ଅଖଣ୍ଡତା ଓ ଧର୍ମ ନିରପେକ୍ଷତା ପ୍ରତି ଏନ୍ଏଲ୍ଏଫ୍ଟି ଏବଂ ଏଟିଟିଏଫ୍ ଭଳି ବେଆଇନ ସଂଗଠନ ବିପଦ ସୃଷ୍ଟି କରୁଛନ୍ତି ବୋଲି କୁହାଯାଇଛି। ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ବିଭିନ୍ନ ଭାଗରେ ହିଂସା ଓ ଆତଙ୍କ ସୃଷ୍ଟି କରି ଏହି ସଂଗଠନ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯଦିଓ ସଂଗଠନର କାର୍ଯ୍ୟକଳାପକୁ ତତ୍କାଳ ନିୟନ୍ତ୍ରଣ କରାଯାଇପାରିବ ନାହିଁ, ତେବେ ସେମାନେ ବିଭିନ୍ନ କ୍ୟାଡର ଓ ସଂଗଠନ ସୃଷ୍ଟି କରି ହିଂସାତ୍ମକ କାର୍ଯ୍ୟକଳାପକୁ ପ୍ରୋହାହନ ଦେଉଛନ୍ତି। ବିଭିନ୍ନ ବାହ୍ୟ ସଂଗଠନ ସହ ସମ୍ପର୍କ ରଖି ସେମାନେ ଦେଶ ବିରୋଧୀ କାର୍ଯ୍ୟକଳାପ ଜାରି ରଖି ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହୋଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ପାଇଛି। ଗତକାଲି 10ମ ଦିନରେ ଭାରତ 2 ସ୍ୱର୍ଣ୍ଣ, 2 ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ ହାସଲ କରିଛି। ଫଳରେ ଭାରତ ଏପର୍ଯ୍ୟନ୍ତ 15 ସ୍ୱର୍ଣ୍ଣ, 26 ରୌପ୍ୟ ଏବଂ 28 ବ୍ରୋଞ୍ଜ ପଦକ ସହ ମୋଟ 69 ପଦକ ଜିତି ପଦକ ତାଲିକାରେ 4ର୍ଥ ସ୍ଥାନରେ ରହିଛି। ଭାରତୀୟ ଆଥ୍ଲେଟ୍ମାନେ ପୁଣି ଥରେ ଗତକାଲି ବିଶେଷ ସଫଳତା ହାସଲ କରିଛନ୍ତି। ଅନୁ ରାଣୀ 62.92 ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ବିଭାଗ ଡେକାଥଲନ୍ରେ ତେଜସ୍ୱିନୀ ଶଙ୍କର ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଟ୍ରିପଲ୍ ଜମ୍ପରେ ଭାରତର ପ୍ରବୀଣ ଛେତ୍ରଭାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। 800 ମିଟର ଦୌଡ଼ରେ ମହମ୍ମଦ ଆଫସଲ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା 5,000 ମିଟର ଦୌଡ଼ରେ ପାରୁଲ ଚୌଧୁରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ମହିଳା 400 ମିଟର ହର୍ଡଲ୍ସରେ ବିଦ୍ୟା ରାମରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା 54 କେଜି ବକ୍ସିଂରେ ପ୍ରୀତି ପାୱାର ମଧ୍ୟ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ତୀରନ୍ଦାଜରେ ଭାରତର 2ଟି ପଦକ ସୁନିଶ୍ଚିତ କରିଛି। ଆସନ୍ତା 7 ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦ ପୁଣି ଥରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ପ୍ରତ୍ୟେକ ଗାଁ ବିକଶିତ ହେବା। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ 50 ଲକ୍ଷରୁ ଅଧିକ ରାସ୍ତାକଡ଼ ଉଠା ଦୋକାନୀକୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ସରକାର ଗରିବ କଲ୍ୟାଣ ଯୋଜନା ଯୋଗୁଁ 18 କୋଟି 50 ଲକ୍ଷ ଗରିବ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି ଏବଂ ଏସୀୟ କ୍ରୀଡ଼ାର 10ମ ଦିନ ସୁଦ୍ଧା ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ପାଇଛି। ସମ୍ବାଦ ଶେଷ ହେଲା।